ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଲୋଚନା ଦାବି କରି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ. ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ କାର୍ଯ୍ୟସ୍ଥିତି ନେଇ ରାଜ୍ୟସଭାରେ ଆଲୋଚନା. ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୋଲକାତାରେ ବୈଠକ ଅନୁଷ୍ଠିତ. ଅଶୋଧିତ ତୈଳ ଦର ମୂଲ୍ୟ ବୃଦ୍ଧି ସଂକ୍ରାନ୍ତରେ ଆଲୋଚନା ପାଇଁ ଆଜି ଅନୁଷ୍ଠିତ ହେବ G7 ସଦସ୍ୟ ରାଷ୍ଟ୍ରଗୋଷ୍ଠୀ ଜରୁରୀକାଳୀନ ବୈଠକ ଏବଂ ମହିଳା ଏପାହିଏଚ୍ ବିଶ୍ୱକପ୍ 2026 ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ଆଉ ଅଳ୍ପ ସମୟ ପରେ ହାଇଦ୍ରାବାଦଠାରେ ଭାରତ ସ୍କଟଲାଣ୍ଡ ମଧ୍ୟରେ ହେବ ମୁକାବିଲା. ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆଲୋଚନା ଦାବି କରି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଲୋକସଭାରେ ସୃଷ୍ଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି. ଦ୍ୱିତୀୟ ଥର ମୁଲତବୀ ପରେ ଅପରାହ୍ନ 3:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷତା କରୁଥିବା ସଦସ୍ୟ ଜଗଦମ୍ବିକା ପାଲ୍ କଂଗ୍ରେସ ସଦସ୍ୟ ମହମ୍ମଦ ଜାଭେଦ୍ଙ୍କୁ ଆଜିର କାର୍ଯ୍ୟସୂଚୀ ମଧ୍ୟରେ ରହିଥିବା ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ପ୍ରସ୍ତାବ ଆଗତ କରିବାକୁ କହିଥିଲେ, କିନ୍ତୁ ବିରୋଧୀ ସଦସ୍ୟମାନେ ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଲୋଚନା ଦାବି କରି ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ. କଂଗ୍ରେସ, ଟିଏମ୍ସି, ଡିଏମ୍କେ, ସମାଜବାଦୀ ପାର୍ଟି ତଥା ଅନ୍ୟାନ୍ୟ ବିରୋଧୀ ସଦସ୍ୟ ଏଥିରେ ସାମିଲ ହୋଇଥିଲେ. ଗୃହର ଅଧ୍ୟକ୍ଷ ଶ୍ରୀ ପାଲ୍ କହିଥିଲେ, ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଶୂନ୍ୟକାଳରେ ପଶ୍ଚିମ ଏସିଆ ପରିସ୍ଥିତି ସମ୍ପର୍କରେ ବିବୃତ୍ତି ଉପସ୍ଥାପନ କରିସାରିଥିବାରୁ ଏହି ପ୍ରସଙ୍ଗ ଉପରେ ଅଧିକ ଆଲୋଚନା ପାଇଁ ଅନୁମତି ଦିଆଯାଇପାରିବ ନାହିଁ. ବିରୋଧୀ ସଦସ୍ୟଙ୍କୁ ନିଜ ନିଜ ଆସନକୁ ଫେରିଯିବା ସହ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଶ୍ରୀ ପାଲ୍ ଅନୁରୋଧ କରିଥିଲେ. ବିରୋଧୀ ସଦସ୍ୟଙ୍କ ଏପରି ଆଚରଣ ଉପରେ ଚିନ୍ତା ପ୍ରକଟ କରି ଶ୍ରୀ ପାଲ୍ କହିଥିଲେ, ଏଭଳି ବିଭ୍ରାଟ ଯୋଗୁଁ ସରକାରୀ ରାଜକୋଷ ପ୍ରଭାବିତ ହେଉଛି. ତେବେ ପରିସ୍ଥିତିରେ ବିଶେଷ ପରିବର୍ତ୍ତନ ନ ଘଟିବାରୁ ଅଧ୍ୟକ୍ଷ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ. ଆଜି ପୂର୍ବାହ୍ନ 10:00 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା. ସେମାନଙ୍କ ସ୍ମୃତିରେ କିଛି ସମୟ ନିରବତା ଅବଲମ୍ବନ କରାଯାଇଥିଲା. ଏହାପରେ ଗୃହକୁ ମଧ୍ୟାହ୍ନ 12:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା. 12:00 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଆଇସିସି ପୁରୁଷ T20 ବିଶ୍ୱକପ୍ ବିଜେତା ଭାରତୀୟ ଦଳକୁ ସଦସ୍ୟମାନେ ଅଭିନନ୍ଦନ ଜଣାଇଥିଲେ. ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଏକ ବିବୃତ୍ତି ପ୍ରଦାନ କରିଥିଲେ. ତେବେ ଶ୍ରୀ ଜୟଶଙ୍କରଙ୍କ ବିବୃତ୍ତି ପ୍ରଦାନ ସମୟରେ ବିରୋଧୀ ସଦସ୍ୟ ପ୍ଲାକାର୍ଡ ଧରି ଗୃହରେ ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଲୋଚନା ଦାବି କରିବା ସହ ହଟ୍ଟଗୋଳ ସୃଷ୍ଟି କରିଥିଲେ, ଫଳରେ ଗୃହକୁ ଅପରାହ୍ନ 3:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା. ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର କାର୍ଯ୍ୟସ୍ଥିତି ନେଇ ରାଜ୍ୟସଭାରେ ଆଜି ଆଲୋଚନା ହୋଇଛି. ଆଲୋଚନା ଆରମ୍ଭ କରି ବିଜେପିର ଘନଶ୍ୟାମ ତିୱାରୀ କହିଛନ୍ତି, ପ୍ରାଚୀନ କାଳରୁ ଭାରତର ସଂସ୍କୃତି ପ୍ରକୃତି ଓ ପରିବେଶ ସହିତ ଜଡ଼ିତ. ଜଙ୍ଗଲ ବୃଦ୍ଧି ତଥା ପରିବେଶ ସୁରକ୍ଷା ନେଇ ସରକାରଙ୍କ ପଦକ୍ଷେପକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି. YSRCPର ସଦସ୍ୟ ଅଯୋଧ୍ୟା ରାମିରେଡ୍ଡି ଆଲ୍ଲା ଆଲୋଚନାରେ ଭାଗ ନେଇ ଜଳ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ବିଜେଡ଼ିର ସୁଭାଶିଷ ଖୁଣ୍ଟିଆ ଓଡ଼ିଶାରେ ସମୁଦ୍ର ପ୍ରସଙ୍ଗ ଉତ୍ଥାପନ କରି କହିଛନ୍ତି, ଅର୍ଥନୈତିକ ବିକାଶ ଏବଂ ପରିବେଶ ସୁରକ୍ଷାକୁ ସନ୍ତୁଳିତ କରିବା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ. ଦିଲ୍ଲୀରେ ବାୟୁ ପ୍ରଦୂଷଣ ପ୍ରସଙ୍ଗ ଉଠାଇ ଆପ୍ ସଦସ୍ୟ ସ୍ୱାତି ମାଲିୱାଲ ସାର୍ବଜନୀନ ପରିବହନ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି. ଏହି ଆଲୋଚନାରେ ମନୋନୀତ ସଦସ୍ୟ ଉଜ୍ଜଳ ନିକମ, TDPର ମସ୍ତାନା ରାଓ ଯାଦବ ବିଧା, JDSର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ HD ଦେବେଗୌଡ଼ା, AIADMKର ଏମ୍ ଧନପାଲ, BRSର ରବିଚନ୍ଦ୍ର ଭାଡ଼ି ରାଜୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ. ଆଲୋଚନା ଅମୀମାଂସିତ ରହିଛି. ଏହାପରେ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ପଶ୍ଚିମ ଏସିଆ ଅଞ୍ଚଳକୁ ଉଡ଼ାଣ କରୁଥିବା ଆନ୍ତର୍ଜାତିକ ବିମାନଗୁଡ଼ିକରେ ବିଳମ୍ବ କିମ୍ବା ସମୟସୂଚୀରେ ପରିବର୍ତ୍ତନର ସମ୍ଭାବନା ରହିଛି ବୋଲି ଦିଲ୍ଲୀ ବିମାନ ବନ୍ଦର ସୂଚନା ଦେଇଛି. ଏ ସଂକ୍ରାନ୍ତ ଏକ ଯାତ୍ରା ପରାମର୍ଶବଳୀ ବିମାନ ବନ୍ଦର ପକ୍ଷରୁ ଜାରି କରାଯାଇଛି. ବିମାନ ବନ୍ଦରକୁ ଯାତ୍ରା ପୂର୍ବରୁ ସମ୍ପୃକ୍ତ ବିମାନ କମ୍ପାନୀଗୁଡ଼ିକ ସହିତ ଉଡ଼ାଣର ସ୍ଥିତି ନେଇ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି. ଏହି ଆକାଶପଥ ବ୍ୟତୀତ ଅନ୍ୟାନ୍ୟ ଅଞ୍ଚଳକୁ ଯାତ୍ରା କରୁଥିବା ବିମାନଗୁଡ଼ିକ ନିର୍ଦ୍ଧାରିତ ସମୟ ଅନୁଯାୟୀ ଯାତ୍ରା କରୁଛି ବୋଲି ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି.
ମୁଁ ନିଖିଲ କହୁଛି, କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ପରାମର୍ଶ, ସଶସ୍ତ୍ର ବିପ୍ଳବ ଛାଡ଼ି ଦେଶର ସମ୍ବିଧାନ ଅନୁସାରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସନ୍ତୁ। ପିବି କମ୍ରେଡ୍ ଦେବଜୀ, ସଂଗ୍ରାମ ଦାଦା ଆତ୍ମସମର୍ପଣ କରିବା ପରେ CRB କ୍ଷେତ୍ରରେ CC ନେତୃତ୍ୱ ଶେଷ ହୋଇଯାଇଛି। ଆମ ଓଡ଼ିଶାର ପଶ୍ଚିମ ବ୍ୟୁରୋ ସଚିବ ବିକାଶ ବିବିଏମ୍ର ସମସ୍ତ ସାଥୀ ଆତ୍ମସମର୍ପଣ କରିବା ପରେ ରାଜ୍ୟରେ ପୁରା ନେତୃତ୍ୱ ଓ ଡିଭିଜନ୍ ଖାଲି ହୋଇସାରିଲାଣି। ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏହି ସମାନ ସ୍ଥିତି, କେବଳ ତୁମେମାନେ କିଛି ସାଥୀ ବାକି ଅଛ। ଆଜିର ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ ସମ୍ଭବ ନୁହେଁ ନାହିଁ। ତେଣୁ କମ୍ରେଡ଼ ଶୁକ୍ରୁ ଶିଲା ଚନ୍ଦ୍ରାଲୁକୁ ମୋର ବିଶେଷ ଅନୁରୋଧ, ଆଗପଛ ନ ହୋଇ ଆଉ ଲେଟ୍ ନ କରି ସଶସ୍ତ୍ର ବିପ୍ଳବ ଛାଡ଼ି ଆତ୍ମସମର୍ପଣ କରନ୍ତୁ। ଓଡ଼ିଶା ସରକାର ଓ ପୁଲିସ ସବୁ ପ୍ରକାର ସହଯୋଗ କରିବ, ତୁମମାନଙ୍କର ସୁରକ୍ଷାର ଗ୍ୟାରେଣ୍ଟି ମୁଁ ଦେଉଛି, ମୋ ଉପରେ ବିଶ୍ୱାସ ରଖନ୍ତୁ। ନିର୍ଭୟରେ ମୋର ଏହି ମୋବାଇଲ ନମ୍ବର 9437643839ରେ ସମ୍ପର୍କ କଲେ ମୁଁ ଯାଇ ତୁମମାନଙ୍କୁ ଶୀଘ୍ର ନେଇ ଆସିବି। ଆପଣଙ୍କର ଅପେକ୍ଷାରେ କମ୍ରେଡ଼ ନିଖିଲ, ପୂର୍ବ ସବ୍ ଜୋନାଲ ବ୍ୟୁରୋ ସଚିବ।
ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଲକାତାଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱୀକୃତିପ୍ରାପ୍ତ ଜାତୀୟ ଏବଂ ରାଜ୍ୟ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧି ଯୋଗ ଦେଇଥିଲେ। ଏହି ବୈଠକ ପରେ ଆୟୋଗ ରାଜ୍ୟର ପୁଲିସ ବିଭାଗର ବରିଷ୍ଠ ପଦାଧିକାରୀ ତଥା ଜିଲ୍ଲା ଅଧିକାରୀଙ୍କ ସହିତ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆସନ୍ତାକାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ପୁଲିସ ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀର ନୋଡାଲ ଅଧିକାରୀଙ୍କ ସହ ଆୟୋଗ ନିର୍ବାଚନ ପ୍ରସ୍ତୁତି ନେଇ ବୈଠକ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହାପରେ ଆୟୋଗ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବଜେଟ୍ ପ୍ରସ୍ତାବ ସମ୍ପର୍କିତ ଏକ ୱେବିନାର ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ସବ୍କା ସାଥ୍ ସବ୍କା ବିକାଶ, ଲୋକଙ୍କ ଆକାଂକ୍ଷା ପୂରଣ ପ୍ରସଙ୍ଗ ଆଧାରରେ ଏହି ୱେବିନାର ଅନୁଷ୍ଠିତ ହୋଇଛି। ଦ୍ୱିତୀୟ ଜାତୀୟ ମାନସିକ ସ୍ୱାସ୍ଥ୍ୟ ଏବଂ ନ୍ୟୁରୋସାଇନ୍ସ ପ୍ରତିଷ୍ଠାନ ନିମ୍ହାନ୍ସ ପ୍ରତିଷ୍ଠା ଏବଂ ଦେଶବ୍ୟାପୀ ପ୍ରମୁଖ ମାନସିକ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ପ୍ରତିଷ୍ଠାନଗୁଡ଼ିକର ଉନ୍ନତି ମାଧ୍ୟମରେ ଦେଶରେ ମାନସିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ୱେବିନାରରେ ମତ ବିନିମୟ ହୋଇଛି। ଦ୍ୱିତୀୟ ନିମ୍ହାନ୍ସ ପ୍ରତିଷ୍ଠା ତଥା କାର୍ଯ୍ୟକ୍ଷମ ଥିବା ମାନସିକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଉନ୍ନତି ଦ୍ୱାରା ସେବା ପ୍ରଦାନ, ଦକ୍ଷତା ବୃଦ୍ଧି, ଗବେଷଣା ଏବଂ ନ୍ୟୁରୋସାଇନ୍ସରେ ନବସୃଜନକୁ ପ୍ରୋତ୍ସାହନ ମିଳିବ। ଏଥିସହିତ ଦେଶବ୍ୟାପୀ ଟେଲିମାନ ସ୍ୱାସ୍ଥ୍ୟ ନେଟୱାର୍କକୁ ଅଧିକ ସଶକ୍ତ କରିବା ଉପରେ ୱେବିନାରରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନେଇ ଆଲୋଚନା କରିବାକୁ G7 ସଦସ୍ୟ ରାଷ୍ଟ୍ରଗୋଷ୍ଠୀର ଏକ ଜରୁରୀକାଳୀନ ବୈଠକ ଆଜି ଅନୁଷ୍ଠିତ ହେବ। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ନେଇ ଅଶୋଧିତ ତୈଳ ବ୍ୟାରେଲ୍ ପିଛା 120 ଆମେରିକୀୟ ଡଲାରକୁ ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ଏହି ବୈଠକ ଡକାଯାଇଥିବା ଜଣାପଡ଼ିଛି। ବ୍ରିଟେନ୍ ଚାନ୍ସେଲର ରାଚେଲ୍ ରିଭର୍ସଙ୍କ ସମେତ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଅର୍ଥମନ୍ତ୍ରୀ ଏହି ବୈଠକରେ ଯୋଗଦେଇ ତୈଳ ବୃଦ୍ଧି ପରିପ୍ରେକ୍ଷୀରେ ବିଶ୍ୱ ଅର୍ଥନୀତିରେ ପଡ଼ିବାକୁ ଥିବା ପ୍ରଭାବ ଉପରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଷ୍ଟେଟ୍ ଅଫ୍ ହର୍ମୁଜ୍ ସମୁଦ୍ରପଥ ମାଧ୍ୟମରେ ଶକ୍ତି ଯୋଗାଣର ନିରନ୍ତରତା ସମ୍ପର୍କରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍ ଏବଂ ଆମେରିକା ସମେତ ୟୁରୋପୀୟ ସଂଘ G7 ସଦସ୍ୟ ରାଷ୍ଟ୍ରଗୋଷ୍ଠୀରେ ଅଛନ୍ତି। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ପାଇଁ ଏକ ଲୋଗୋ ପ୍ରସ୍ତୁତି ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଇଚ୍ଛୁକ ନାଗରିକ ମାଇ ଗଭ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ କୁହାଯାଇଛି। ଆଇନ ସମ୍ପର୍କିତ ଏକ ସୃଜନଶୀଳ ତଥା ଅଭିନବ ଲୋଗୋ ପ୍ରସ୍ତୁତ କରିବା ପାଇଁ ଦେଶବାସୀଙ୍କୁ ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ଏଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ମନୋନୀତ ଲୋଗୋଟି ସରକାରୀ ଭାବେ ବ୍ୟବହାର କରାଯିବା ସହିତ ଭବିଷ୍ୟତରେ ପ୍ରଚାର ଏବଂ ପ୍ରସାରମୂଳକ କାର୍ଯ୍ୟକ୍ରମରେ ଏହାକୁ ସାମିଲ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପଞ୍ଜୀକରଣ ତଥା ଅନ୍ଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ଆସନ୍ତା 20 ଧାର୍ଯ୍ୟ କରାଯାଇଛି। ପ୍ରତିଯୋଗିତାର ବିଜେତାଙ୍କୁ 50,000 ନଗଦ ଅର୍ଥ ପୁରସ୍କାର ପ୍ରଦାନ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲା ଅନ୍ତର୍ଗତ ବେଙ୍ଗାବାଦ ଥାନା ଅଞ୍ଚଳରେ 2 ମାଓବାଦୀଙ୍କୁ ଗିରଫ କରାଯାଇଛି। ବିହାର ସ୍ୱତନ୍ତ୍ର ଟାସ୍କଫୋର୍ସ ଏବଂ ସ୍ଥାନୀୟ ପୁଲିସର ମିଳିତ ଅଭିଯାନରେ ଏହି 2 ମାଓବାଦୀ ଗିରଫ ହୋଇଥିବା ପୁଲିସ କହିଛି। ଗିରଫ ମାଓବାଦୀ ବିଭିନ୍ନ ମାଓ କାର୍ଯ୍ୟକଳାପରେ ଜଡ଼ିତ ରହିବା ସହ ସୁରକ୍ଷା ସଂସ୍ଥା ପାଇଁ ମୋଷ୍ଟ ୱାଣ୍ଟେଡ୍ ରହିଥିଲେ। ଏଫ୍ଆଇଏଚ୍ ବିଶ୍ୱକପ୍ 2026 ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ଅଳ୍ପ ସମୟ ପରେ ଭାରତୀୟ ମହିଳା ଦଳ ସ୍କଟଲାଣ୍ଡ ବିପକ୍ଷରେ ଖେଳିବ। ହାଇଦ୍ରାବାଦଠାରେ ପୁଲ୍ ବି'ର ଏହି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲିର ମ୍ୟାଚ୍ରେ ଭାରତୀୟ ମହିଳା ଦଳ ଉରୁଗୁଏକୁ 4-0 ଗୋଲ୍ରେ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଲୋଚନା ଦାବି କରି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ କାର୍ଯ୍ୟସ୍ଥିତି ନେଇ ରାଜ୍ୟସଭାରେ ଆଲୋଚନା। ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୋଲକାତାରେ ବୈଠକ ଅନୁଷ୍ଠିତ ଏବଂ ମହିଳା ଏଫ୍ଆଇଏଚ୍ ବିଶ୍ୱକପ୍ 2026 ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ଆଉ ଅଳ୍ପ ସମୟ ପରେ ହାଇଦ୍ରାବାଦଠାରେ ଭାରତ ସ୍କଟଲାଣ୍ଡ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।